ଭିନ୍ନ ଏକ ସତ୍ୟବାଦ। ସାବିତ୍ରୀ ଅମାବାସ୍ୟା ପରି ଦିନରେ ବି ଛୁଟିଟିଏ ମିଳିଲାନି। ସବୁଦିନ ପରି ଆଜି ବି କାମ, ଘରୋଇ ସଂସ୍ଥାରେ କାମ କରିବା ବୋଧହୁଏ ଛୁଟିକୁ ଭୁଲିଯିବା ସହ ସମାନ। ବିବାହ ପରର ପ୍ରଥମ ସାବିତ୍ରୀ ବ୍ରତକୁ ନେଇ ମୋର ଆଉ ଅନୁର ଯେତିକି ଉତ୍କଣ୍ଠା ଧୀରେ ଧୀରେ କମିବାକୁ ଲାଗିଲା। ସବୁଦିନ ପରି ଅନୁ ମୋ ଟିଫିନ୍ ବକ୍ସଟି ମୋତେ ଅଫିସ୍ ଯିବା ପୂର୍ବରୁ ଧରାଇ ଦେଇ ତା କାମରେ ଲାଗିଗଲା। ଅଫିସରେ ଟିଫିନ୍ କରିବା ପୂର୍ବରୁ ମୋର ମନେ ପଡ଼ିଗଲା, ଆଜି ଅନୁ ମୋ ପାଇଁ ଉପବାସ ରଖିଥିବ, ନା ମୁଁ ଆଉ ଖାଇପାରିଲିନି। ଅନୁ କଥା ଭାବି ମୋତେ ଭାରି ବ୍ୟସ୍ତ ଲାଗିଲା। ଅଫିସରୁ ଟିକେ ଶୀଘ୍ର ବାହାରି ଆସିଲି। ଘରେ ପହଞ୍ଚି ଦେଖିଲି ଅନୁ ଏକ ଲାଲ ଶାଢ଼ୀ ପିନ୍ଧିଛି, ସତେ ଯେମିତି ନବବିବାହିତ ବଧୂ। ହେଲେ ସବୁଦିନ ମୋ ଫେରିବା ବେଳକୁ ଖୁସି ଦେଖାଯାଉଥିବା ଅନୁର ମୁହଁ ଫିକା ପଡ଼ିଯାଇଛି। ଅନୁ ନିଜ ଖାଇବା କଥା ନ ଭାବି ସବୁଦିନ ପରି ମୋ ଟିଫିନ୍ ବକ୍ସ ଖୋଲି ଦେଖିଲା। ସବୁଦିନ ପରି ଟିଫିନ୍ ଖୋଲିବା ପୂର୍ବରୁ କହିବା ଆରମ୍ଭ କରିଦେଲା, ମୁଁ ଜାଣିଛି ଆଜି ବି ତମେ ସବୁ ଖାଇକି ଆସିନଥିବ, ଛାଡ଼ିଥିବ, ଏତିକି ଖାଇପାରୁନ, ଦେହ ଝଡ଼ିଗଲାଣି। ଟିଫିନ୍ ଖୋଲିଲା ବେଳକୁ ମୁଁ ବିଲକୁଲ ଖାଇନଥିବା ଦେଖି ଅନୁ ଆରମ୍ଭ କରିଦେଲା, କି କାମ କରୁଛ ଯେ ଖାଇବାକୁ ସମୟ ନାହିଁ। ମୁଁ ସେଠୁ ତାକୁ ବସାଇ ଦେଇ କହିଲି, ଆଲୋ ହୁଣ୍ଡି, ଦିନସାରା ସମସ୍ତଙ୍କ କଥା ଭାବୁଛୁ, ହେଲେ ନିଜ କଥା ଭାବିବାକୁ ତୋ ପାଖରେ ସମୟ ନାହିଁ। ଯଦି ତୁ ସାବିତ୍ରୀ ବ୍ରତ କରି ମୋ ଦୀର୍ଘ ଜୀବନ କାମନା କରୁଛୁ ତାହେଲେ ମୁଁ କାହିଁ ପାରିବିନି। ଭିନ୍ନ ଏକ ସତ୍ୟବାନ। ଷ୍ଟୋରି ବାଏ ଶୁଭକାନ୍ତ।